ओम शांति। 3/6/2025 आज रे साकार महावाक्य बाबा कहिसेंती मीठे बच्चे एबे तुमे माने नुआ संबंध को जाउ छो सेथि पई एठाकार कर्म बंधन युक्त संबंध को भूली कर्मातीत हेबार पुरुषार्थ कर। प्रश्न हेउची बाबा क्यों पिला मानंकर बाबा करिथांती सबुठारु अधिक स्नेह काहाकु देइथांती। उत्तर हेउची बाबा गरीब पिला मानंकर बाबा करिथांती कहिथांती बा गरीबी दारिद्र्य अवस्था बा आराम रे दुई खंड रुटी खाओ अधिक लालसा रखो नाही। गरीब पिला माने बाबांकु स्नेह रे मने पकाइथांती। बाबा अपाठुआ पिला मानंकु देखि खुशी होइथांती काहेकि ना सेमानंकु पूर्वरु पढ़िथिबा ज्ञानकु भूलिबार कष्ट करिबाकु पड़ि नथाय। ओम शांति। एबे बाबांकु पिला मानंकु प्रतिदिन कहिबाकु दरकार पड़ु नाही जे निजकु आत्मा भाव आत्म अभिमानी हुओ अर्थात देही अभिमानी हुओ। शब्द तो एकाना बाबा कहुछंती निजकु आत्मा भाव आत्मारे ही 84 जन्मर पाठ भरी हुई रहिछि। गोटिए शरीर नै अभिनय कला पुणी सही शरीर विनाश होई जाय थाए किंतु आत्मा तो अविनाशी अटे। तुम मानंकु एही ज्ञान एबे ही मिलुछि आउ कहा को एही कथा जणा नाही। एबे बाबा कहुछंती चेष्टा करो जेते पारुछ बाबांकु मने पकाओ कर्म धंदारे लागी गले तो एते मने पकाई पारिबो नाही तेणु घर गृहस्थरे रही कमल पुष्प समान पवित्र हुओ। पुणी जेते पारुछ मते मने पकाओ एपरी नुहे जे आमकु निष्ठारे बसिबार अछि। निष्ठा अक्षर मध्य भूल अटे वास्तवरे जोग ही कहिबा यथार्थ अटे। केउठारे मध्य थाओ बाबांकु मने पकाओ मायार तूफान तो बहुत आसिबो काहाकु कोण मने पड़िबो काहाकु कोण तूफान निश्चित आसिबो पुणी सही समय रे ताठारु दूररे रहिबाकु पड़िबो। एठारे बसिथिले मध्य माया बहुत हैरान करिबो एहा तो युद्ध अटे जेते हालुका हेबो सेते बंधन कम हेबो। प्रथमे तो आत्मा निर्बंधन अटे जन्म नेला परे मां बापांको आड़कु बुद्धि जाइथाए पुणी स्त्री को ग्रहण करिथांती जेउ जिनिष सामना रे देखा जाउ नथिला ताहा पुणी सामनाकु आसी जाइथाए। पुणी संतान जन्म हेले से माने मने पड़िबे एबे तुम समस्तंकु एहा भूली जिवार अछि एकमात्र बाबांकु ही मने पकाइबार अछि। एथि पई ही बाबांकर महिमा रहिछि तुमर माता पिता आदि सबु किछि से ही अटंती तांकु ही मने पकाओ से तुमकु भविष्यत पई सबु किछि नुआ देइथांती नुआ संबंध रे नै आसीथांती। संबंध तो सेठारे मध्य रहिबो ना एपरी नुहे जे कोनसी प्रलय होइजिवो तुमे गोटिए शरीर छाड़ी पुणी आउ गोटिए शरीर नेउछ। जेउ माने बहुत भलो से माने निश्चित उच्च कुळरे जन्म नेबे तुमे एबे भविष्य 21 जन्म पई ही पढ़ुछ। पाठ पढ़ा समाप्त हेला परे प्रारब्ध भोग करिबा आरंभ हेबो। स्कूल रे पाठ पढ़ी ट्रांसफर अर्थात स्थानांतरित होइथांती ना तुमे माने मध्य शांति धाम को सुख धाम को ट्रांसफर हेबो एही छी छी दुनियारू मुक्त होई जाउ छो। एहार नाम ही हेउछि नरक। सत्ययुग को कहा जाए स्वर्ग। एठारे मनुष्य केते घोर अंधकार रे अछंती जेउ माने धनवान अटंती से माने भावंती आम पई एही ठारे ही स्वर्ग किंतु स्वर्ग कथा दुनिया रे होई थाए। एही पुरुणा दुनिया तो विनाश होई जीव एही कर्मातीत अवस्था को प्राप्त करिथिबे से माने धर्मराज पुरी रे दंड भोगीबे नाही। स्वर्ग रे तो दंड न थाए सेठारे गर्भ मध्य महल परी सुखदायी अटे कोनसी दुखर कथा नाही। एठारे तो गर्भ जेल अटे जेउठारे दंड भोग करिथांती। तुमे केते थर स्वर्गवासी होइछ एहाकु स्मरण कले मध्य सारा चक्र स्मृति रे आसीजीव। एही गोटिए गोटिए कथा लक्ष लक्ष टंकार अटे एहा भूलिजीवा द्वारा देह अभिमान रे आसीबा द्वारा माया क्षति करि देइथाय। एहा ही हेउछि मेहनत। बिना मेहनत रे उच्च पद पाई पारिबो नाही। बाबांकु कहिथंती बाबा मु अपाठुआ किछि जानि नाही। बाबा तो खुशी होइथंती काहे कि ना एठारे तो पूर्वरु पढ़िथिबा सबु ज्ञान को भूलिबाकु हेबो। एठारे तो अल्प समय पई शरीर निर्भाव अर्थे पढ़िबाकु हेबो ଜାଣିଛ ନା ଏହା ସବୁ ସମାପ୍ତ ହେବାର ଅଛି। ଯେତେ ପାରୁଛ ବାବାଙ୍କୁ ମନେ ପକାଅ ଏବଂ ଦୁଇ ଖଣ୍ଡ ରୁଟି ଖୁସିରେ ଖାଅ। ବାହ, ଏହି ସମୟର ଦାରିଦ୍ର୍ୟ ଅବସ୍ଥା ବା ଆରାମରେ ଦୁଇ ଖଣ୍ଡ ରୁଟି ଖାଇବାର ଅଛି, ଅଧିକ ଲାଳସା ନାହିଁ। ଆଜିକାଲି ଖାଦ୍ୟଶସ୍ୟ ମିଳୁଛି କେଉଁଠୁ, ଚିନି ଇତ୍ୟାଦି ମଧ୍ୟ ଧୀରେ ଧୀରେ ମିଳିବ ନାହିଁ। ଏପରି ନୁହେଁ ଯେ ତୁମେ ଈଶ୍ୱରୀୟ ସେବା କରୁଛ ତେଣୁ ତୁମକୁ ସରକାର ଦେଇଦେବେ, ସେମାନେ ତ କିଛି ବି ଜାଣନ୍ତି ନାହିଁ। ହଁ, ପିଲାମାନଙ୍କୁ କୁହାଯାଇଛି ଯେ ସରକାରଙ୍କୁ ବୁଝାଅ କି ଆମେ ସମସ୍ତେ ମିଶି ମାତା ପିତାଙ୍କ ନିକଟକୁ ଯାଉଛୁ, ତାଙ୍କୁ ପିଲାମାନଙ୍କ ପାଇଁ ପ୍ରସାଦ ପଠାଇବାକୁ ପଡ଼ିଥାଏ। ଏଠାରେ ତ ସ୍ପଷ୍ଟ ଭାବେ କହିଦେଉଛନ୍ତି କି ପାଖରେ କିଛି ହିଁ ନାହିଁ, ବାଧ୍ୟ ବାଧକତାରେ ଅଳ୍ପ କିଛି ଦେଇଥାନ୍ତି, ଯେପରି ସାହୁକାର ଭିକାରୀକୁ ମୁଠାଏ ଦେଇଥାଏ। ଯଦି ଗରିବ ହୋଇଥିବେ ତେବେ ଅଳ୍ପ କିଛି ଦେଇଦେବେ, ଚିନି ଆଦି ଆସିପାରିବ, କିନ୍ତୁ ସେଥିପାଇଁ ପିଲାମାନଙ୍କର ଯୋଗ କମ୍ ହୋଇଯାଉଛି। ବାବାଙ୍କର ସ୍ମୃତି ନ ରହିବା କାରଣରୁ, ଦେହ ଅଭିମାନରେ ଆସୁଥିବା କାରଣରୁ କୌଣସି କାମ କରିପାରୁନାହିଁ। ଏହି କାମ ପାଠପଢ଼ା ଦ୍ୱାରା ଏତେ ହେବ ନାହିଁ ଯେତେ ଯୋଗବଳ ଦ୍ୱାରା ହୋଇପାରିବ, ଯୋଗବଳ ବହୁତ କମ୍ ଅଛି। ମାୟା ବାବାଙ୍କ ସ୍ମୃତିକୁ ଏକଦମ ଉଡ଼ାଇ ଦେଇଥାଏ, ପହିଲମାନଙ୍କୁ ଆହୁରି ଭଲ ଭାବରେ ଧରିଥାଏ। ଭଲ ଭଲ ଫାଷ୍ଟ କ୍ଲାସ ପିଲାମାନଙ୍କ ଉପରେ ମଧ୍ୟ ଗ୍ରହଚାରୀ ବସିଥାଏ। ଗ୍ରହଚାରୀ ବସିବାର ମୁଖ୍ୟ କାରଣ ହେଲା ଯୋଗର ଅଭାବ। ଗ୍ରହଚାରୀ କାରଣରୁ ହିଁ ନାମ ରୂପରେ ବାନ୍ଧି ହୋଇ ସତ୍ୟାନାଶ କରିଥାନ୍ତି। ଏହା ଉଚ୍ଚ ଲକ୍ଷ୍ୟ ଅଟେ। ଯଦି ପ୍ରକୃତ ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ଅଛି ତେବେ ବାବାଙ୍କ ସ୍ମୃତିରେ ରହିବାକୁ ପଡ଼ିବ। ବାବା କହୁଛନ୍ତି, ଧ୍ୟାନଠାରୁ ଜ୍ଞାନ ଶ୍ରେଷ୍ଠ ଅଟେ, ଆଉ ଜ୍ଞାନଠାରୁ ଯୋଗ ଶ୍ରେଷ୍ଠ ଅଟେ। ଅଧିକ ଧ୍ୟାନରେ ରହିବା ଦ୍ୱାରା ମାୟାର ଭୂତମାନଙ୍କର ପ୍ରବେଶତା ହୋଇଯାଇଥାଏ। ଏପରି ବହୁତ ଅଛନ୍ତି ଯେଉଁମାନେ ଫାଲତୁ ଧ୍ୟାନରେ ଯାଇଥାନ୍ତି, କ'ଣ କ'ଣ କହିଥାନ୍ତି ସେମାନଙ୍କ ଉପରେ ବିଶ୍ୱାସ କରିବାର ନାହିଁ। ଜ୍ଞାନ ତ ବାବାଙ୍କର ମୁରଲୀରୁ ମିଳୁଛି। ବାବା ସର୍ବଦା ସାବଧାନ କରୁଛନ୍ତି, ଧ୍ୟାନ କୌଣସି କାମର ନୁହେଁ। ମାୟାର ବହୁତ ପ୍ରବେଶତା ହୋଇଯାଇଥାଏ, ଅହଙ୍କାର ଆସିଯାଇଥାଏ। ଜ୍ଞାନ ତ ସମସ୍ତଙ୍କୁ ମିଳି ଚାଲିଛି, ଜ୍ଞାନଦାତା ଶିବ ବାବା ଅଟନ୍ତି। ମମାଙ୍କୁ ମଧ୍ୟ ଜ୍ଞାନ ଏହିଠାରୁ ମିଳୁଥିଲା ନା, ସିଏ ମଧ୍ୟ କହୁଥିଲେ ମନ ମନା ଭବ, ବାବାଙ୍କୁ ମନେ ପକାଅ, ଦୈବୀ ଗୁଣ ଧାରଣ କର। ତେଣୁ ନିଜକୁ ଦେଖିବାକୁ ହେବ ଯେ ମୁଁ ଦୈବୀ ଗୁଣ ଧାରଣ କରୁଛି ତ, ଏହିଠାରେ ହିଁ ଦୈବୀ ଗୁଣ ଧାରଣ କରିବାର ଅଛି। କାହାକୁ କାହାକୁ ଦେଖ, ତାଙ୍କର ଏବେ ଫାର୍ଷ୍ଟ କ୍ଲାସ ଅବସ୍ଥା ଅଛି, ଖୁସିରେ କାମ କରୁଛନ୍ତି। ଘଣ୍ଟାଏ ପରେ କ୍ରୋଧର ଭୂତ ଆସିଗଲା, ପୁଣି ସବୁ ଶେଷ। ପୁଣି ସ୍ମୃତି ଆସିଥାଏ ଯେ ଏହା ତ ମୁଁ ଭୁଲ କରିଦେଲି, ପୁଣି ସୁଧୁରି ଯାଇଥାନ୍ତି। ଘଡ଼ି ଘଡ଼ିର ଘଡ଼ିଆଳ ଅର୍ଥାତ୍ କୁମ୍ଭୀର ବାବାଙ୍କ ପାଖରେ ବହୁତ ଅଛନ୍ତି। ଏବେ ଏବେ ଦେଖ ବହୁତ ମିଠା ବାବା କହିବେ, ଏପରି ସନ୍ତାନଙ୍କୁ ସମସ୍ତେ ଭଲ ପାଇବେ, ପୁଣି ଘଣ୍ଟାଏ ପରେ କୌଣସି ନା କୌଣସି କଥାରେ ବିଗିଡ଼ି ଯାଇଥାନ୍ତି। କ୍ରୋଧ ଆସିବା ଦ୍ୱାରା କରିଥିବା ସମସ୍ତ ରୋଜଗାର ଶେଷ ହୋଇଗଲା, ଏବେ ଏବେ ରୋଜଗାର ହେଲା, ପୁଣି ଏବେ ଏବେ କ୍ଷତି ହେଲା। ସବୁ କଥା ଯୋଗ ଉପରେ ନିର୍ଭର କରୁଛି। ଜ୍ଞାନ ତ ବଡ଼ ସହଜ ଅଟେ, ଛୋଟ ପିଲା ମଧ୍ୟ ବୁଝାଇ ପାରିବ, କିନ୍ତୁ ମୁଁ ଯିଏ ଯେପରି ଅଟେ ମୋତେ ଯଥାର୍ଥ ରୂପରେ ଜାଣିଥିବା ଦରକାର। ନିଜକୁ ଆତ୍ମା ବୋଲି ଭାବିବା ଏହିପରି ଭାବରେ ଛୋଟ ପିଲା ସ୍ମୃତିରେ ରହିପାରିବ ନାହିଁ। ମରିବା ସମୟରେ ମନୁଷ୍ୟକୁ କୁହାଯାଇଥାଏ ଭଗବାନଙ୍କୁ ମନେ ପକାଅ, କିନ୍ତୁ ମନେ ପକାଇ ପାରନ୍ତି ନାହିଁ, କାହିଁକି ନା ଯଥାର୍ଥ ଭାବେ କେହି ତାଙ୍କୁ ଜାଣନ୍ତି ନାହିଁ। କେହି ମଧ୍ୟ ଘରକୁ ଫେରିଯାଇପାରିବେ ନାହିଁ, ନା ବିକର୍ମ ବିନାଶ ହେଉଛି। ପରମ୍ପରାରୁ ଋଷିମୁନି ଆଦି ସବୁ କହିଆସିଛନ୍ତି ଯେ ରଚୟିତା ଏବଂ ରଚନାକୁ ଆମେ ଜାଣିନାହୁଁ, ସେମାନେ ତ ତଥାପି ସତ୍ୱଗୁଣୀ ଥିଲେ। ଆଜିର ତମ ପ୍ରଧାନ ବୁଦ୍ଧି ତାଙ୍କୁ କିପରି ଜାଣିପାରିବ? ବାବା କହୁଛନ୍ତି, ଏହି ଲକ୍ଷ୍ମୀନାରାୟଣ ମଧ୍ୟ ଜାଣନ୍ତି ନାହିଁ, ରାଜାରାଣୀ ହିଁ ଜାଣିନାହାନ୍ତି, ତେବେ ପ୍ରଜାମାନେ ପୁଣି କିପରି ଜାଣିବେ? କେହି ବି ଜାଣନ୍ତି ନାହିଁ। ଏବେ କେବଳ ତୁମେ ପିଲାମାନେ ହିଁ ଜାଣିଛ, ତୁମମାନଙ୍କ ମଧ୍ୟରେ ବି କେହି କେହି ଅଛନ୍ତି ଯିଏକି ଯଥାର୍ଥ ଭାବରେ ଜାଣିଛନ୍ତି। କହୁଛନ୍ତି, ବାବା ଘଡ଼ି ଘଡ଼ି ଭୁଲି ଯାଉଛୁ। ବାବା କହୁଛନ୍ତି, କେଉଁଆଡ଼େ ବି ଯାଅ, କେବଳ ବାବାଙ୍କୁ ମନେ ପକାଅ, ଏହାଦ୍ୱାରା ବହୁତ ଉଚ୍ଚ ରୋଜଗାର ହୋଇପାରିବ। ତୁମେ 21 ଜନ୍ମ ପାଇଁ ନିରୋଗୀ ହେଉଛ, ଏପରି ବାବାଙ୍କୁ ଅନ୍ତର୍ମୁଖୀ ହୋଇ ମନେ ପକାଇବା ଦରକାର। किंतु माया भुलाई तोफान मध्य को नहीं आसी थाए एथिरे अंतर्मुखी हुई विचार सागर मंथन करिबाकु हेबो विचार सागर मंथन करिवार कथा मध्य वर्तमान समय रो अटे या पुरुषोत्तम हेबार संगम युग अटे यहा मध्य चमत्कार अटे तुम्हें पिला माने देखिछ गोटिए घरे तुम्हें कहुछ मु संगम युगी अटे एवं अर्धांगिनी किंबा पिला माने कलिजुगी अटंती केते फरक होई जाउछि बहुत सूक्ष्म कथा बाबा बुझाउछंती घरे रही मध्य बुद्धि रे अछि जे आमे फूल हेबा पई पुरुषार्थ करूछु एहा हेउछि अनुभवर कथा वास्तव रे मेहनत करिबाकु हेबो बाबांक स्मृति रे रहिबा ही मेहनत अटे गोटिए घरे जणे हंस तो अन्य जणे बग पुणी केही तो बहुत फर्स्ट क्लास होई थांती केबे हेले बिकारी संकल्प मध्य आसी न थाए साथीरे रहुथिले मध्य पवित्र रही थांती साहस देखाई थांती तेबे तांकू केते उच्च पद मिलिवो एही भली मध्य संतान अछंती ना केही केही तो देखो बिकार पई केते मरी थांती झगड़ा करी थांती अवस्था सही परी हेबा दरकार जहा कि संकल्प रे मध्य केबे अपवित्र अवस्थार विचार न आसुथिबो बाबा विभिन्न प्रकार रो परामर्श देउछंती तुमे जानुछ जे श्री श्रींको मत अनुसारे आमे श्री लक्ष्मी श्री नारायण हेउछु श्री अर्थ ही श्रेष्ठ सत्य जुगरे थांती नंबर वन श्रेष्ठ त्रेता जुगरे दुई डिग्री कम हो जाए एही ज्ञान तुम पिला माननकु एबे मिलुछि एही ईश्वरीय सभार कायदा हेउछि जेउ माननकर ज्ञान रत्न प्रति सम्मान रहिछि केबे हाई मारि न थांती से माने आगरे बसिबा दरकार केही केही संतान बाबांक सामना रे बसी मध्य ढुलाई थांती हाई मारि थांती से माननकु पछरे जाई बसिबा दरकार या पिला माननकर ईश्वरीय सभा अटे परंतु केही ब्राह्मणी माने एभली एभली माननकु नै आसी थांती एमिति तो बाबांक ठारु धन मिलुछि गोटिए गोटिए महावाक्य लक्ष लक्ष टंकार अटे तुमे जानिछ एही संगम जुगरे ही ज्ञान मिलुछि तुमे कहुछ बाबा आमे बेहदर संपत्ति नेबा पई आपणक पाखकु पुणी थरे आसीछु मीठा मीठा पिला माननकु बाबा बारंबार बुझाउछंती एहा छिछि दुनिया अटे तुमर हेउछि बेहदर वैराग्य बाबा कहुछंती एही दुनिया रे तुमे जहा किछि देखुछ ताहा कालिकु नथिबो मंदिर आदिर चिन्ह वर्ण ही रहिबो नाही सेठारे स्वर्ग रे सेमानकु पुरुणा वस्तु गुडीकु देखिवार आवश्यकता नाही एठारे तो पुरुणा वस्तुर केते मूल्य रहिछि वास्तव रे बाबांक व्यतीत कोनोसी वस्तुर मूल्य नाही बाबा कहुछंती जदि आसीबी नाही तेबे तुमे राजपद किपरि नेबो जहांकु जणा अछि सेमाने आसी बाबांक ठारु संपत्ति नेउछंती सेतिपई कोटि करे गोटिए कहा जाय थाए तेणु कोनोसी कथारे संध्या आसीबा उचित नुहे भोग लगाइबार मध्य परंपरा रहिछि एहा सहित ज्ञान ओ जोगर कोनोसी संपर्क नाही आउ कोनोसी कथारे तुमर संबंध नाही केवल दुईटी कथा अलफ अर्थात बाबा एवं बे अर्थात बादशाही सत्यजुगी राजत्व अलफ भगवान को कहा जाउछि अंगुलीरे मध्य एही परि ऊपर को इशारा करिथांती ना आत्मा इशारा करिथाय ना बाबा कहउछंती भक्ति मार्ग रे तुमे मते मने पकाउछ तुमे सबु मोर प्रेमिका अटो एहा मध्य जानुछ बाबा कल्प कल्प आसी सबु मनुष्य मानकु दुखरु मुक्त करी शांति एवं सुख देइथांती तेणु बाबा कहिथिले केवल एहा बोर्ड रे लेखि दियो जे विश्व रे शांति बेहद रे बाबा किपरि स्थापन करुछंती ताहा आसी बुझ गोटिए सेकेंड रे एक जन्म पाई विश्वर मालिक हेबार अछि त आसी बुझ घरे बोर्ड लगाइ दियो तीनि पाद पृथ्वी उपरे तुमे बहुत बड़ डाक्तरखाना विश्वविद्यालय खोलि पारिबो बाबांक स्मृति द्वारा एक जन्म पाई निरोगी हेबो एवं पाठ पढ़ा द्वारा स्वर्गर राजत्व मिलिबो प्रजा मध्य कहिबो जे मु स्वर्गर मालिक अटे आजिकाली मनुष्य मानंकु लज्जा आसुछि काहेकि ना नरकवासी अटंती निजे कहिथांती जे आमर पिता स्वर्गवासी हेले तेबे तुमे नरकवासी अटन जेबे मरिब तेबे स्वर्ग को जीव केते सहज कथा अटे जे भल काम करिथांती विशेष करि तांको पई कहिथांती ये बहुत बड़ महादानी थिले ये स्वर्ग को गले किंतु केही भी जानती नाही जेतेबेले नाटक शेष हुए सेतेबेले समस्त स्टेज उपरे आसी ଛିଡ଼ା ହୋଇଥାନ୍ତି। ଏହି ଲଢ଼େଇ ମଧ୍ୟ ସେତେବେଳେ ଲାଗିବ ଯେତେବେଳେ ସମସ୍ତ କଳାକାର ଏଠାକୁ ଆସିଯିବେ, ପୁଣି ଘରକୁ ଫେରିବେ, ଶିବଙ୍କର ବରଯାତ୍ରୀ କହିଥାନ୍ତି ନା। ଶିବ ବାବାଙ୍କ ସାଥିରେ ସବୁ ଆତ୍ମା ଯିବେ। ମୂଳ କଥା ହେଲା, ଏବେ 84 ଜନ୍ମ ପୂର୍ଣ୍ଣ ହୋଇଛି, ଏବେ ଏହି ଶରୀର ରୂପୀ ଜୋତାକୁ ତ୍ୟାଗ କରିବାକୁ ହେବ। ଯେପରି ସର୍ପ ପୁରୁଣା କାତି ଛାଡ଼ି ନୂଆ ନେଇଥାଏ, ସେହିଭଳି ତୁମେ ନୂଆ ଶରୀର ସତ୍ୟଯୁଗରେ ନେବ। ଶ୍ରୀକୃଷ୍ଣ କେତେ ସୁନ୍ଦର ଅଟନ୍ତି, ତାଙ୍କ ଭିତରେ କେତେ ଆକର୍ଷଣ ରହିଛି। ଫାର୍ଷ୍ଟ କ୍ଲାସ ଶରୀର ଅଟେ, ଆମେ ଏହିପରି ଫାର୍ଷ୍ଟ କ୍ଲାସ ଶରୀର ନେବା କହିଥାନ୍ତି ନା। ମୁଁ ତ ନାରାୟଣ ହେବି, ଏହା ତ ସଢି ଯାଇଥିବା ଛିଛି ଶରୀର ଅଟେ, ଏହାକୁ ଆମେ ଛାଡ଼ି ନୂଆ ଦୁନିଆକୁ ଯିବା। ଯଦିଓ କହୁଛ ଯେ ଆମେ ନରରୁ ନାରାୟଣ ହେଉଛୁ, ତେବେ ଏହାକୁ ମନେ ପକାଇ ଖୁସି କାହିଁକି ମିଳୁନାହିଁ। ଏହି ସତ୍ୟନାରାୟଣ କଥାକୁ ଭଲ ଭାବରେ ବୁଝ, ଯାହା କହୁଛ ତାହା ବାସ୍ତବରେ କରି ଦେଖାଅ। କହିବା କରିବା ସମାନ ହେବା ଦରକାର, କାମଧନ୍ଦା ଆଦି ମଧ୍ୟ କର। ବାବା କହୁଛନ୍ତି ହାତରେ କାମ କର, ହୃଦୟ ବାବାଙ୍କ ସ୍ମୃତିରେ ରହୁ। ଯେତେ ଯେତେ ଧାରଣା କରିବ ସେତେ ତୁମ ପାଖରେ ଜ୍ଞାନର ମୂଲ୍ୟ ବଢ଼ି ଚାଲିବ। ଜ୍ଞାନର ଧାରଣା ଆଧାରରେ ତୁମେ କେତେ ଧନବାନ ହେଉଛ, ଏହା ହେଉଛି ରୁହାନୀ ଅର୍ଥାତ୍ ଆତ୍ମିକ ଜ୍ଞାନ। ତୁମେ ଆତ୍ମା ଅଟ, ଆତ୍ମା ହିଁ ଶରୀର ମାଧ୍ୟମରେ କଥା କହିଥାଏ, ଆତ୍ମା ହିଁ ଜ୍ଞାନ ଦେଇଥାଏ, ଆତ୍ମା ହିଁ ଧାରଣ କରିଥାଏ। ଆଚ୍ଛା, ମିଠା ମିଠା ଶିଖିଲ ଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପା ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ, ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ମଧ୍ୟ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ପ୍ରଥମ ନମ୍ବର, ଏହି ପୁରୁଣା ଦୁନିଆର ପୁରୁଣା ବସ୍ତୁଗୁଡ଼ିକୁ ଦେଖୁଥିଲେ ମଧ୍ୟ ନ ଦେଖିଲା ପରି ରହିବାକୁ ହେବ। ନରରୁ ନାରାୟଣ ହେବା ପାଇଁ କହିବା ଏବଂ କରିବାକୁ ଏକ ସମାନ କରିବାକୁ ହେବ। ଦ୍ୱିତୀୟ ନମ୍ବର, ଅବିନାଶୀ ଜ୍ଞାନ ରତ୍ନର ସମ୍ମାନ ରଖିବାକୁ ହେବ, ଏହା ବହୁତ ଉଚ୍ଚ ରୋଜଗାର, ଏଥିରେ ହାଇ ମାରିବା କିମ୍ବା ଢୋଲାଇବା ଉଚିତ ନୁହେଁ। ନାମ ରୂପର ଆକର୍ଷଣରୁ ମୁକ୍ତ ରହିବା ପାଇଁ ଯୋଗଯୁକ୍ତ ସ୍ଥିତିରେ ରହିବାର ପୁରୁଷାର୍ଥ କରିବାକୁ ହେବ। ବରଦାନ ହେଉଛି ବାବାଙ୍କର ଛତ୍ର ଛାୟା ତଳେ ରହି ବିଷମ ପରିସ୍ଥିତିରେ ମଧ୍ୟ କମଳ ପୁଷ୍ପ ଭଳି ନ୍ୟାରା ଏବଂ ପ୍ରିୟ ହୁଅ। ବାବାଙ୍କର ଛତ୍ର ଛାୟା ତଳେ ରହି ବିଷମ ପରିସ୍ଥିତିରେ ମଧ୍ୟ କମଳ ପୁଷ୍ପ ଭଳି ନିଆରା ଏବଂ ପ୍ରିୟ ହୁଅ। ସଙ୍ଗମ ଯୁଗରେ ଯେତେବେଳେ ସ୍ୱୟଂ ପରମାତ୍ମା ପିତା ସେବାଧାରୀ ହୋଇ ଆସିଥାନ୍ତି, ସେତେବେଳେ ଛତ୍ର ଛାୟା ରୂପରେ ସର୍ବଦା ପିଲାମାନଙ୍କର ସେବା କରିଥାନ୍ତି। ମନେ ପକାଇବା ମାତ୍ରକେ ଗୋଟିଏ ସେକେଣ୍ଡ ଭିତରେ ସଙ୍ଗର ଅନୁଭବ ହୋଇଥାଏ। ଏହିଭଳି ସ୍ମୃତି ରୂପକ ଛତ୍ର ଛାୟା କିପରି ବି ବିଷମ ପରିସ୍ଥିତିରେ ମଧ୍ୟ କମଳ ପୁଷ୍ପ ଭଳି ସମସ୍ତଙ୍କଠାରୁ ନିଆରା ଏବଂ ସମସ୍ତଙ୍କର ପ୍ରିୟ କରିଦେଇଥାଏ, ଏଥିପାଇଁ କୌଣସି ମେହନତ ଲାଗି ନଥାଏ। ବାବାଙ୍କୁ ସମ୍ମୁଖରେ ରଖିବା ଦ୍ୱାରା, ସ୍ୱସ୍ଥିତିରେ ସ୍ଥିତ ହେବା ଦ୍ୱାରା ପରିସ୍ଥିତି ଯେପରି ବି ହୋଇଥିଲେ ମଧ୍ୟ ପରିବର୍ତ୍ତନ ହୋଇଯାଇଥାଏ। ସ୍ଲୋଗାନ ହେଉଛି, ଯଦି କୌଣସି ପରଦା ମଝିକୁ ଆସିବାକୁ ଦେବ ନାହିଁ, ତେବେ ବାବାଙ୍କର ସଙ୍ଗର ଅନୁଭବ ହୋଇଚାଲିବ। ଯଦି କୌଣସି ପରଦା ମଝିକୁ ଆସିବାକୁ ଦେବ ନାହିଁ, ତେବେ ବାବାଙ୍କର ସଙ୍ଗର ଅନୁଭବ ହୋଇଚାଲିବ। ଅବ୍ୟକ୍ତ ଇଶାରା, ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ। ଯେକୌଣସି ପ୍ରକାରର ବିଘ୍ନଠାରୁ ମୁକ୍ତ ହେବାର ଉପାୟ ହେଲା ଗୋଟିଏ ସେକେଣ୍ଡରେ ନିଜର ସ୍ୱରୂପ ଅର୍ଥାତ୍ ଆତ୍ମିକ ଜ୍ୟୋତି ସ୍ୱରୂପ ସ୍ମୃତିକୁ ଆସିଯାଉ ଏବଂ କର୍ମ କରିବା ସମୟରେ ନିମିତ୍ତ ଭାବର ସ୍ୱରୂପ ସ୍ମୃତିକୁ ଆସିଯାଉ। ଯଦି ଏହିଭଳି ଡବଲ ଲାଇଟ୍ ସ୍ୱରୂପରେ ସ୍ଥିତ ହୋଇଯିବ, ତେବେ ଗୋଟିଏ ସେକେଣ୍ଡରେ ହାଇଜମ୍ପ ଦେଇପାରିବ, କୌଣସି ବି ବିଘ୍ନ ଆଗକୁ ବଢ଼ିବାରେ ବାଧା ସୃଷ୍ଟି କରିପାରିବ ନାହିଁ। ଆଚ୍ଛା, ଓମ୍ ଶାନ୍ତି।